ଗୁଡ଼ା ଆଉ ଆଜ୍ଞା ମୁଁ କହିଲି ସାତ ଆଠଟା ପରେ ଆଜ୍ଞା ଆମେ କଥା ବୁଝୁନି ଆଉ ଆଜ୍ଞା ମୁଁ କହିଲି ସାତ ଆଠଟା ଆମ ପାଖକୁ ଦେଇଦେଇଛି ଆମେ କହୁଥିଲେ ସାତ ଆଠଟା ସାତ ଆଠଟା ନା ସବୁ ଆମେ କହିଲୁ ଇଏ ଆମକୁ ସାଧା ଇଏ ସାଧା କଥା କହୁଛି ସାଧା ଦୁଇଟା ବୁଲା ଇଏ ଦେଇଦେଇଛି ସବୁ ସମୟ ଏ ବୁଲେ ଆଉ ଆମ ପାଖ ମାଲ ଦେଇଛି ବୁଝିଲି।